ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ସ୍ମାର୍ଟ ସିଟି ହେବ ଭୁବନେଶ୍ୱର, 98ଟି ସହରର ନାମ ଘୋଷଣା କଲା କେନ୍ଦ୍ର। ତାଲିକାରେ ରାଉରକେଲା ବି ଅଛି। କେନ୍ଦ୍ର ସହରାଞ୍ଚଳ ମନ୍ତ୍ରୀ ଭେଙ୍କୟା ନାଇଡୁ 98ଟି ସହରର ନାମ ଘୋଷଣା କରି କହିଛନ୍ତି ଯେ 5 ବର୍ଷ ସମୟ ସୀମା ମଧ୍ୟରେ ସହର ଗୁଡ଼ିକ ସ୍ମାର୍ଟ ସିଟିରେ ରୂପାନ୍ତରିତ କରାଯିବ। ଇସ୍ରୋର ଆଉ ଏକ କୀର୍ତ୍ତିମାନ, ଭୂସ୍ଥିର କକ୍ଷରେ ଯୋଗାଯୋଗ ଉପଗ୍ରହ GSAT-6 ତ୍ରିସ୍ତରୀୟ ଭାରୀ ଉତ୍କ୍ଷେପ ଦ୍ୱାରା କୃତ୍ରିମ ଉପଗ୍ରହକୁ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାନିତ କରିବାରେ ଇସ୍ରୋ ଆଜି ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି। ଦେଶର ସବୁ ରେଳ ଷ୍ଟେସନ ଗୋଟିଏ ରଙ୍ଗ ହେବ। ଦେଶର ସମସ୍ତ ରେଳ ଷ୍ଟେସନକୁ ଗୋଟିଏ ପ୍ରକାର ରଙ୍ଗ କରାଯିବ। ୱାନ୍ ଇଣ୍ଡିଆ ରେଲୱେ ଯୋଜନାରେ ଭାରତୀୟ ରେଳବାଇ ଏହି ନିଷ୍ପତ୍ତି ନେଇଛନ୍ତି। ସେନ୍ସେକ୍ସର 517 ପଏଣ୍ଟ ବୃଦ୍ଧି। ଆମେରିକା ଫେଡେରାଲ ରିଜର୍ଭ ସୁଧହାର ବଢ଼ାଇବ, ଆହୁରି ବିଳମ୍ବ କରିବ ବୋଲି ଜଣାପଡ଼ିବା ପରେ ବମ୍ବେ ଷ୍ଟକ୍ ବଜାରରେ ନିବେଶକାରୀମାନେ ବିଭିନ୍ନ କମ୍ପାନୀର ସେୟାର ଖରିଦ କରିବା ଯୋଗୁଁ ସେନ୍ସେକ୍ସ 517 ପଏଣ୍ଟ ବୃଦ୍ଧି ହାସଲ କରିଛି। ଖେଳ ଯୁଗାନ୍ତର ପରେ ଭାରତ ପାଇଁ ଶ୍ରେଷ୍ଠ ସୁଯୋଗ। ଭାରତ ଶ୍ରୀଲଙ୍କା ଶୃଙ୍ଖଳାର ନିର୍ଣ୍ଣାୟକ ତୃତୀୟ ଟେଷ୍ଟ ଆଜିଠାରୁ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।